ଦ୍ୱିତୀୟ ସାମୁଏଲ ଅଧ୍ୟାୟ ସତର। ଆହୁରି ଅହିଥୋପଲ ଅବସାଲମଙ୍କୁ କହିଲା, ମୁଁ 12,000 ଲୋକ ବାଛି ଆଜି ରାତ୍ରି ଉଠି ଦାଉଦଙ୍କର ପଛେ ଗୋଡ଼ାଏ। ପୁଣି ସେ କ୍ଲାନ୍ତ ଓ ଶୀତ୍ରହସ୍ତ ଥିବାବେଳେ ମୁଁ ତାଙ୍କୁ ଆକ୍ରମଣ କରି ଭୟ ଦେଖାଏ, ତହିଁରେ ତାଙ୍କର ସମସ୍ତ ସଙ୍ଗୀ ଲୋକ ପଳାଇବେ, ପୁଣି ମୁଁ କେବଳ ରାଜାଙ୍କୁ ଆଘାତ କରିବି, ଆଉ ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ କତିକି ଫେରାଇ ଆଣିବି। ଯାହାକୁ ତୁମେ ଖୋଜୁଅଛ ସେହି ମନୁଷ୍ୟ ସମସ୍ତଙ୍କ ଫେରିଆସିବା ତୁଲ୍ୟ, ତହିଁରେ ସମସ୍ତ ଲୋକ ଶାନ୍ତିରେ ରହିବେ। ସେତେବେଳେ ଏହି କଥା ଅବସାଲମର ଓ ଇସ୍ରାଏଲୀୟ ସମସ୍ତ ପ୍ରାଚୀନ ବର୍ଗର ଦୃଷ୍ଟିରେ ପସନ୍ଦ ହେଲା। ତେବେ ଅବସାଲମ କହିଲା, ଅର୍କୀୟ ହୁସୟକୁ ମଧ୍ୟ ଡାକ, ଆଉ ସେ କ'ଣ କହେ ତାହା ମଧ୍ୟ ଶୁଣିବା। ତହୁ ହୁସୟ ଅବସାଲମ ନିକଟକୁ ଆସନ୍ତେ ଅବସାଲମ ତାହାକୁ କହିଲା, ଅହିଥୋପଲ ଏପରି ଏପରି କହୁଅଛି, ଆମ୍ଭମାନେ ତାହା କଥାନୁସାରେ କରିବା କି? ଯେବେ ନ କରିବା ତେବେ ତୁମେ କୁହ। ତହିଁରେ ହୁସୟ ଅବସାଲମଙ୍କୁ କହିଲା, ଅହିଥୋପଲ ଯେଉଁ ମନ୍ତ୍ରଣା ଦେଇଅଛି ତାହା ଭଲ ନୁହେଁ। ହୁସୟ ଆହୁରି କହିଲା, ଆପଣ ଆପଣା ପିତାଙ୍କୁ ଓ ତାଙ୍କ ଲୋକମାନଙ୍କୁ ଜାଣନ୍ତି, ସେମାନେ ତ ବୀର ଓ କ୍ଷେତ୍ରରେ ଛୁଆହରା ଭଲ୍ଲୁକି ପରି ସେମାନେ ଉଗ୍ର ହୋଇଥିବେ, ଆଉ ଆପଣଙ୍କ ପିତା ଯୋଦ୍ଧା ଓ ସେ ରାତ୍ରିରେ ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ। ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚିକରି ଅଛନ୍ତି, ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ ଅବସାଲମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି। ତାହେଲେ ଯେଉଁ ବିକ୍ରମଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳିଯିବ, କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି। ମାତ୍ର ମୋହର ମନ୍ତ୍ରଣା ଏହି ଯେ ଦାନଠାରୁ ବେର୍ସେବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲ ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହେଉନ୍ତୁ, ପୁଣି ଆପଣ ସ୍ୱୟଂ ଯୁଦ୍ଧକୁ ଯାଆନ୍ତୁ। ତହିଁରେ ଯେଉଁ ସ୍ଥାନରେ ତାଙ୍କର ସନ୍ଧାନ ମିଳିବ ସେ ସ୍ଥାନରେ ଆମ୍ଭେମାନେ ତାଙ୍କ ନିକଟରେ ଉପସ୍ଥିତ ହେବୁ, ଓ ଭୂମିରେ ଶିଶିର ପଡ଼ିଆ ପରି ତାଙ୍କ ଉପରେ ପଡ଼ିବୁ, ପୁଣି ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣକୁ ହିଁ ଅବଶିଷ୍ଟ ରଖିବୁ ନାହିଁ। ଆହୁରି ଯେବେ ସେ କୌଣସି ନଗରକୁ ଯାଇଥିବେ ତେବେ ସମସ୍ତ ଇସ୍ରାଏଲ ସେହି ନଗରକୁ ଦୌଡ଼ି ଆଣିବେ, ଓ ତହିଁରେ ଗୋଟିଏ ଗୋଡ଼ି ନ ରହିବା ପର୍ଯ୍ୟନ୍ତ ଆମ୍ଭେମାନେ ତାହା ନଦୀକି ଟାଣି ନେବୁ। ତହିଁରେ ଅବସାଲମ ଓ ସମୁଦାୟ ଇସ୍ରାଏଲ ଲୋକ କହିଲେ, ଅହିଥୋପଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୁସୟର ମନ୍ତ୍ରଣା ଉତ୍ତମ। ଯେହେତୁ ସଦାପ୍ରଭୁ ଅବସାଲମ ପ୍ରତି ଅମଙ୍ଗଳ ଘଟାଇବା ଅଭିପ୍ରାୟରେ ଅହିଥୋପଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ। ଅନନ୍ତର ହୁସୟ ସାଦକ ଓ ଅବିଆଥର ଯାଜକମାନଙ୍କୁ କହିଲା, ଅହିଥୋପଲ ଅବସାଲମଙ୍କୁ ଓ ଇସ୍ରାଏଲର ପ୍ରାଚୀନ ଗଣକୁ ଏପରି ଏପରି ମନ୍ତ୍ରଣା ଦେଇଥିଲା, ମାତ୍ର ମୁଁ ଏପରି ଏପରି ମନ୍ତ୍ରଣା ଦେଲି, ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, ପ୍ରାନ୍ତରସ୍ଥ ଘାଟି ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସି ମତେ ପାର ହୋଇ ଚାଲିଯାଅ, ନହେଲେ ମହାରାଜା ଓ ତାଙ୍କ ସଙ୍ଗୀ ଲୋକ ସମସ୍ତେ ସଂହାରିତ ହେବେ। ସେ ସମୟରେ ଜୋନାଥନ ଓ ଅହିମାସ ଅଇନ ରୋଗେଲରେ ରହିଥିଲେ, ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ ଏଥିପାଇଁ ଏକ ଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ, ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥାନ୍ତି। ମାତ୍ର ଏକ ଯୁବା ସେମାନଙ୍କୁ ଦେଖି ଅବସାଲମଙ୍କୁ ଜଣାଇଲା, ତେଣୁ ସେ ଦୁହେଁ ଶୀଘ୍ର ଯାଇ ବହୁରିମ୍ରେ ଜଣକର ଗୃହରେ ପ୍ରବେଶ କଲେ, ଓ ତାହାର ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଥିବାରୁ ସେମାନେ ତହିଁ ଭିତରକୁ ଗଲେ। ତହିଁରେ ଗୃହିଣୀ ଗୋଟିଏ ଧାଙ୍କୁଣି ନେଇ କୂପ ମୁଖରେ ଦେଇ ତହିଁ ଉପରେ ମର୍ଦ୍ଦିତ ଶସ୍ୟ ବିଛାଇଦେଲା, ଏଣୁ କିଛି ଜଣାପଡ଼ିଲା ନାହିଁ। ଏଉତାରେ ଅବସାଲମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଚାରିଲେ, ଅହିମାସ ଓ ଜୋନାଥନ କାହାନ୍ତି? ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, ସେମାନେ ନଦୀ ପାର ହୋଇଗଲେଣି, ତେଣୁ ସେମାନେ ଖୋଜି ନ ପାଇବାରୁ ଜିରୁସାଲମକୁ ଫେରିଗଲେ। ଏଣୁ ସେମାନେ ଗଲା ଉତ୍ତାରେ ସେ ଦୁଇଜଣ କୂପରୁ ବାହାରି ଦାଉଦ ରାଜାଙ୍କ ନିକଟକୁ ଯାଇ ଜଣାଇଲେ, ଆଉ ସେମାନେ ଦାଉଦଙ୍କୁ କହିଲେ, ତୁମେମାନେ ଉଠ, ଶୀଘ୍ର ଜଳ ପାର ହୋଇଯାଅ, କାରଣ ଅହିଥୋପଲ ତୁମମାନଙ୍କ ବିରୁଦ୍ଧରେ ଏପରି ଏପରି ମନ୍ତ୍ରଣା ଦେଇଅଛି। ଏଥିରେ ଦାଉଦ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ଉଠି ଜର୍ଦ୍ଦନ ପାର ହୋଇଗଲେ। ପ୍ରଭାତ ଆଲୁଅ ସମୟକୁ ଯେ ଜର୍ଦ୍ଦନ ପାର ହୋଇ ଯାଇନଥିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ। ଏଉତାରେ ଅହିଥୋପଲ ଆପଣା ମନ୍ତ୍ରଣାନୁସାରେ କର୍ମ କରା ନ ଯିବାର ଦେଖି ଆପଣା ଗର୍ଦ୍ଧବ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା, ଓ ଆପଣା ଗୃହ ବିଷୟ ସଜାଡ଼ି ଆପଣାକୁ ଫାଶିଦେଲା, ଏ ରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା। ଏଥିମଧ୍ୟରେ ଦାଉଦ ମହାନଇମ୍ରେ ଉପସ୍ଥିତ ହେଲେ, ପୁଣି ଅବସାଲମ ଓ ତାହାର ସଙ୍ଗୀ ସମସ୍ତ ଇସ୍ରାଏଲ ଲୋକ ଜର୍ଦ୍ଦନ ପାର ହେଲେ, ଆଉ ଅବସାଲମ ଜୟାପଦରେ ଅମାସାକୁ ସୈନ୍ୟ ଉପରେ ନିଯୁକ୍ତ କଲା। ଏହି ଅମାସା ଇସ୍ରାଏଲୀୟ ଜେଥର ନାମକ ଏକ ବ୍ୟକ୍ତିର ପୁତ୍ର। ସେ ବ୍ୟକ୍ତି ଜୟାବର ମାତା ସରୁଆର ଭଗିନୀ ନାହସର କନ୍ୟା ଅବିଗଲର ସହବାସ କରିଥିଲା। ପୁଣି ଇସ୍ରାଏଲ ଓ ଅବସାଲମ ଗିଲିୟଦ ଦେଶରେ ଛାଉଣି ସ୍ଥାପନ କଲେ। ଅନନ୍ତର ଦାଉଦ ମହାନଇମରେ ଉପସ୍ଥିତ ହୁଅନ୍ତେ ଅମନ ସନ୍ତାନଗଣର ରବା ନିବାସୀ ନାହସର ପୁତ୍ର ସୋବି ଓ ଲୋ ଦବାର ନିବାସୀ ଅମିଏଲର ପୁତ୍ର ମାଖିର ଆଉ ରୋଗଲିମ୍ ନିବାସୀ ଗିଲିୟଦୀୟ ବର୍ଷିଲୟ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ ଶଯ୍ୟା ଓ ପାନପାତ୍ର ଓ ମୃତ୍ତିକା ପାତ୍ର ପୁଣି ଆହାରାର୍ଥେ ଗହମ ଓ ଜବ ଓ ମଇଦା ଓ ଭଜାଶସ୍ୟ ଓ ସିମ ଓ ମସୁର ଓ ଭଜାବିରି ଓ ମଧୁ ଓ ଦଧି ଓ ମେଷ ଓ ଗୋଛେନା ଆଣିଲେ। କାରଣ ସେମାନେ କହିଲେ ଲୋକମାନେ ପ୍ରାନ୍ତରରେ କ୍ଷୁଦିତ ଓ କ୍ଲାନ୍ତ ଓ ତୃଷିତ ହୋଇଥିବେ।